ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପୂର୍ବ ଭାରତରେ ଓଡ଼ିଶା ଆତ୍ମନିର୍ଭର ଭାରତର କେନ୍ଦ୍ରସ୍ଥଳୀ ପାଲଟିବ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଇନ୍ଫୋ ଭ୍ୟାଲି 2ଠାରେ ଭାରତର ପ୍ରଥମ ଅତ୍ୟାଧୁନିକ 3D ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ପ୍ରକଳ୍ପର କଲେ ଶିଳାନ୍ୟାସ। ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଆଇଟି ହବ୍ ଭାବେ ବିକଶିତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା। ଭୁବନେଶ୍ୱର ରେଳ ଷ୍ଟେସନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା। ଯକୃତର ଉପଯୁକ୍ତ ଯତ୍ନ ଓ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯକୃତ ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 11ଟି ଜିଲ୍ଲାରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା। ପୂର୍ବ ଭାରତରେ ଓଡ଼ିଶା ଆତ୍ମନିର୍ଭର ଭାରତର କେନ୍ଦ୍ରସ୍ଥଳୀ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଇନ୍ଫୋ ଭ୍ୟାଲି 2ଠାରେ ଆଜି ଭାରତର ପ୍ରଥମ ଅତ୍ୟାଧୁନିକ 3D ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ପ୍ରକଳ୍ପର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଆଜି ପ୍ରଥମ ଥର ଏଭଳି ଏକ କାର୍ଯ୍ୟର ମୂଳଦୁଆ ସ୍ଥାପନ କରାଯାଇଛି ଯାହା ଦେଶର ପ୍ରଥମ ଅତ୍ୟାଧୁନିକ 3D ପ୍ୟାକେଜିଂ ପ୍ରକଳ୍ପ ସାବ୍ୟସ୍ତ ହୋଇଛି। 1944 କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ 2500ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ କ୍ଷେତ୍ରରେ ଏହି କମ୍ପାନୀ ଓଡ଼ିଶାରେ ପ୍ରାୟ 2000 କୋଟି ଟଙ୍କା ନିବେଶ କରିଛି। ଏହା ବର୍ଷକୁ 70,000 ଗ୍ଲାସ୍ ପ୍ୟାନେଲ, 50 ମିଲିୟନ ଆସେମ୍ବଲ ୟୁନିଟ୍ ଏବଂ 13,200 ଅତ୍ୟାଧୁନିକ 3DI ମଡ୍ୟୁଲ ଏହିଠାରେ ସେ ପ୍ରସ୍ତୁତ କରିବ। ଓଡ଼ିଶାର ସଫଳତାକୁ ସେ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରି କହିଥିଲେ ଯେ ଓଡ଼ିଶା ବର୍ତ୍ତମାନ ଦେଶର ଅଗ୍ରଣୀ ସେମିକଣ୍ଡକ୍ଟର ଡେଷ୍ଟିନେସନ ହେବାକୁ ଯାଉଛି। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କର ସମ୍ପୂର୍ଣ୍ଣ ଭାବରେ ଭରସା ରହିଛି। ପୂର୍ବ ଭାରତରେ ଓଡ଼ିଶା ହିଁ ହେବ ଆତ୍ମନିର୍ଭର ଭାରତର ଲଞ୍ଚ ପ୍ୟାଡ୍।
ଶିଳାନ୍ୟାସ ହୋଇଥିବା ପ୍ରକଳ୍ପରେ କମ୍ପାନୀଗୁଡ଼ିକ ପକ୍ଷରୁ 2000 କୋଟି ଟଙ୍କା ନିବେଶ କରାଯାଇଛି ଏବଂ ପ୍ରତିବର୍ଷ ପ୍ରାୟ 70,000 ଗ୍ଲାସ୍ ପ୍ୟାନେଲ ଏବଂ 50 ମିଲିୟନ ଆସେମ୍ବଲ୍ଡ ୟୁନିଟ୍ ଏବଂ 13,200 ଆଧୁନିକ 3D AI ମଡ୍ୟୁଲ୍ ପ୍ରସ୍ତୁତ କରାଯିବ। ବିଶ୍ୱର ପ୍ରମୁଖ କମ୍ପାନୀ ଇଣ୍ଟେଲ, ଲକ୍ହେଡ୍ ମାର୍ଟିନ୍ ଏବଂ ଆପ୍ଲାଏଡ୍ ମ୍ୟାଟେରିଆଲ୍ସ ଭଳି ପ୍ରତିଷ୍ଠାନ ଓଡ଼ିଶାରେ 3D ଗ୍ଲାସ୍ ସମାଧାନ ସହ ସମ୍ପର୍କିତ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପରୁ ପ୍ରସ୍ତୁତ ହେବାକୁ ଥିବା ଉପାଦାନଗୁଡ଼ିକ ଆଗାମୀ ଦିନରେ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥା ଏବଂ ଉଚ୍ଚମାନର କମ୍ପ୍ୟୁଟିଂ ତଥା ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହି ପ୍ରକଳ୍ପ ବିଶ୍ୱସ୍ତରୀୟ ନିବେଶକୁ ଆକର୍ଷିତ କରିବ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସହିତ ଏକ ଦୃଢ଼ ନବସୃଜନଚାଳିତ ଅର୍ଥବ୍ୟବସ୍ଥା ସୃଷ୍ଟି ଲାଗି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ କରିଛି। ଭାରତରେ ଗତ 12 ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ 6 ଗୁଣ ବୃଦ୍ଧି ପାଇଥିବା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଭାରତ ଏବେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ନେବା ସ୍ତରକୁ ଅଗ୍ରସର ହେଉଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଭୁବନେଶ୍ୱର ଇନ୍ଫୋ ଭ୍ୟାଲି 2ରେ 3D ଗ୍ଲାସ୍ ପ୍ୟାକେଜିଂ ୟୁନିଟ୍ର ଶିଳାନ୍ୟାସ ପର୍ବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ବିଶ୍ୱର ସବୁଠାରୁ ଅତ୍ୟାଧୁନିକ 3D ପ୍ୟାକେଜିଂ ଜ୍ଞାନକୌଶଳ ବ୍ୟବହାର କରି ଉତ୍ପାଦନ କରିବ। ସେ କହିଛନ୍ତି, ଉନ୍ନତ ପ୍ରଯୁକ୍ତିବିଦ୍ୟା ଜ୍ଞାନକୌଶଳ ବ୍ୟବହାର କରି ଭାରତ ଏବେ ବିଶ୍ୱର ଦ୍ୱିତୀୟ ପ୍ରମୁଖ ମୋବାଇଲ୍ ଉତ୍ପାଦନକାରୀ ଭାବେ ଉଭା ହୋଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶା ପାଇଁ ଏକ ନୂତନ ବିକାଶ ଯୁଗର ଆରମ୍ଭ ହୋଇଛି। ଆଗାମୀ ସମୟରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଏହାକୁ ଆଇଟି ହବ୍ ଭାବେ ବିକଶିତ କରିବା ପାଇଁ ପ୍ରୟାସ ଜାରି ରହିଛି। 3D ଗ୍ଲାସ୍ ସଲ୍ୟୁସନ୍ ଆଗାମୀ ଦିନରେ ଶିଳ୍ପର ଭବିଷ୍ୟତ ଭାବେ ପ୍ରମାଣିତ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ଆମ ଓଡ଼ିଶା ଏବେ ଗୋଟେ ଆଇଟି ଆଉ ଟେକ୍ନୋଲୋଜିର ହବ୍ ହେବାକୁ ଯାଉଛି। ବର୍ଷ ବର୍ଷ ଧରିକି ମାଇନିଂ, ମେଟାଲ, ପାୱାର ଏସବୁ ଇଣ୍ଡଷ୍ଟ୍ରି ଥିଲା, ଏବେ କିନ୍ତୁ ହାଇଟେକ୍ ଇଣ୍ଡଷ୍ଟ୍ରିରେ ଓଡ଼ିଶା ଗୋଟେ ଷ୍ଟେପ୍ ନେଲାଣି। ୱାର୍ଲଡର ମୋଷ୍ଟ ଆଡଭାନ୍ସ ଟେକ୍ନୋଲୋଜି 3D ଗ୍ଲାସ୍ ପ୍ୟାକେଜିଂ ଇଣ୍ଟିଗ୍ରେସନ ହେଲେ ୱାର୍ଲଡର ମୋଷ୍ଟ ଆଡଭାନ୍ସ ଟେକ୍ନୋଲୋଜି ଯେତେବେଳେ ଓଡ଼ିଶାକୁ ଆସିଲା ଆଜି, ନିଶ୍ଚିତ ଭାବେ ଆମର ଭବିଷ୍ୟତ ବହୁତ ସୁନ୍ଦର ହେବ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଥିବା ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ଅଧିକ ବଜେଟ୍ ଆବଣ୍ଟନ ହୋଇଥିବା କହିଛନ୍ତି। ଭୁବନେଶ୍ୱରରେ ବିକଶିତ ହୋଇଥିବା ନୂଆ ରେଳ ଷ୍ଟେସନ ଭଳି ଆଗାମୀ ଦିନରେ ଓଡ଼ିଶାରେ ଆହୁରି 69ଟି ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ବିକାଶ କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅମୃତ ଭାରତ ଷ୍ଟେସନ୍ ଅଧୀନରେ ଭୁବନେଶ୍ୱର ରେଳ ଷ୍ଟେସନ୍ଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉନ୍ନତ ଯାତ୍ରୀ ସୁବିଧା ବୃଦ୍ଧି, ବର୍ଦ୍ଧିତ ସୁଗମତା, ଉନ୍ନତ ସର୍କୁଲେସନ୍ ଏରିଆ ଏବଂ ଆଧୁନିକ ବିମାନ ବନ୍ଦର ଭଳି ସୁବିଧା ସମେତ ଯାତ୍ରୀକୈନ୍ଦ୍ରିକ ଉନ୍ନତିକରଣର ଅଗ୍ରଗତି ସମ୍ପର୍କରେ ଶ୍ରୀ ବୈଷ୍ଣବ ଅବଗତ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ରେଳ ସଂଯୋଗ ବିସ୍ତାର ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକ ଆଞ୍ଚଳିକ ଯୋଗୀକରଣକୁ ସୁଦୃଢ଼ କରିବା ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବ। ରାଜ୍ୟର ସମସ୍ତ ଅଞ୍ଚଳରେ ସନ୍ତୁଳିତ ଅନ୍ତର୍ଭୁକ୍ତି ବିକାଶ ସୁନିଶ୍ଚିତ କରି ସମଗ୍ର ରାଜ୍ୟରେ ରେଳ ଭିତ୍ତିଭୂମିର ଉନ୍ନତିକରଣ ଜାରି ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଛନ୍ତି। ଦେଶର ମାତୃଶକ୍ତିକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ପ୍ରୟାସ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମୟରେ ନାରୀ ସମସ୍ତ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରୁଛି। 140 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି। ସଂସଦ ଓ ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ଆଗାମୀ ଦିନରେ ନାରୀଶକ୍ତି ଏହାର ଉଚିତ ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନାରୀଶକ୍ତି ବନ୍ଧନ ଅଧିନିୟମ ମାନନୀୟ ଦେଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ପ୍ରକୃତରେ ମାତୃଶକ୍ତିକୁ ସଶକ୍ତକରଣ କରିବା ଏବଂ ସେମାନଙ୍କର ଅଧିକାରକୁ ଆମେ ଦେବା, ଯାହା 2047କୁ ଯଦି ଆମେ ବିକଶିତ ଭାରତ ବନାଇବା ପାଇଁ ଯେଉଁ ସଂକଳ୍ପ ମାନନୀୟ ମୋଦିଜୀ ନେଇଛନ୍ତି ତାକୁ ଯଦି ଆମେ ପୁରା କରିବା ପାଇଁ ପଡ଼ିବ, ତାହେଲେ ଜନସଂଖ୍ୟାର ଅଧା ଶକ୍ତିକୁ ନାରୀ ଶକ୍ତିକୁ ମଧ୍ୟ ସେମାନଙ୍କୁ ସମାନ ଅଧିକାର ଦେବା।
ବୈଠକରେ ସାଂସଦ ବାଂଶୁରୀ ସ୍ୱରାଜ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡ଼ା, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଓସେଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଯକୃତର ଉପଯୁକ୍ତ ଯତ୍ନ ନେବା ଏବଂ ଏହାର ସମସ୍ୟା ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଯକୃତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, କଠିନ ଅଭ୍ୟାସ ଦୃଢ଼ ଯକୃତ। ବିଶ୍ୱବ୍ୟାପୀ ପ୍ରାୟ 1.5 ନିୟୁତ ଲୋକ ଦୀର୍ଘକାଳୀନ ଯକୃତ ରୋଗରେ ପୀଡ଼ିତ ହୋଇଥିବାବେଳେ ବାର୍ଷିକ 20 ଲକ୍ଷ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ୁଛି। ସୁସ୍ଥ ଖାଦ୍ୟ, ଅଭ୍ୟାସ, ବ୍ୟାୟାମ, ମଦ୍ୟପାନ ନ କରିବା ଏବଂ ପ୍ରାରମ୍ଭିକ ଯାଞ୍ଚ ମାଧ୍ୟମରେ ଫ୍ୟାଟି ଲିଭର ଏବଂ ସିରୋସିସ୍ ଭଳି ଯକୃତ ରୋଗକୁ ପ୍ରତିରୋଧ କରାଯାଇପାରିବ। ବିଶ୍ୱ ଯକୃତ ଦିବସ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ କହିଛନ୍ତି, ଯକୃତ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ, ଏହାର ସୁସ୍ଥ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ। ବଦଳୁଥିବା ସମୟ ଓ ଖାଦ୍ୟ ଗ୍ରହଣ ପ୍ରକ୍ରିୟାରେ ପରିବର୍ତ୍ତନ କାରଣରୁ ଫ୍ୟାଟି ଲିଭର ଭଳି ଯକୃତଜନିତ ସମସ୍ୟା ବହୁମାତ୍ରାରେ ବୃଦ୍ଧି ପାଇଛି, ଯାହା ସୁସ୍ଥ ଭାରତ ଗଠନ ଦିଗରେ ସବୁଠାରୁ ବଡ଼ ବାଧକ ବୋଲି ଶ୍ରୀ ମହାଲିଂ କହିଛନ୍ତି। ସୁଷମ ଖାଦ୍ୟ ଗ୍ରହଣ କରିବା ପାଇଁ ସମସ୍ତେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏଥିସହିତ ପ୍ରତ୍ୟେକ ଦିନ ଯୋଗ, ପ୍ରାଣାୟମ, କମ୍ ତୈଳଯୁକ୍ତ ଖାଦ୍ୟ ଓ ଚିନିର କମ୍ ବ୍ୟବହାରକୁ ଧ୍ୟାନ ଦେବାକୁ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଦୁଇଦିନିଆ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଭବିଷ୍ୟତ ପିଢ଼ିର ଜୀବବିଜ୍ଞାନ ଜିନ୍ରୁ ପରିସଂସ୍ଥା ଶୀର୍ଷକ ଆଲୋଚନାଚକ୍ରକୁ କୁଳପତି ପ୍ରଫେସର ଅସୀମ ସାହୁ ଉଦ୍ଘାଟନ କରିଥିଲେ। ଜିନ୍ ଓ ପରିବେଶ ମଧ୍ୟରେ ସମ୍ପର୍କ ତଥା ପରିବର୍ତ୍ତିତ ଜଳବାୟୁରେ ପ୍ରାଣୀର ସମଯୋଜନ ସମ୍ପର୍କିତ ଗବେଷଣା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ପାଠଚକ୍ର ପ୍ରବନ୍ଧ ସଂକଳନ ପ୍ରକାଶ ପାଇଥିଲା। ନୟାଗଡ଼ ଜିଲ୍ଲାର ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆଜି ସାମ୍ବାଦିକ ଭବନ ଠାରେ ପାଳିତ ହୋଇଯାଇଛି। ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଅକ୍ଷୟ କୁମାର ରାଉତଙ୍କ ସମେତ ବିଭିନ୍ନ କବି ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ 2ଟି କବିତା ପୁସ୍ତକ ଉନ୍ମୋଚିତ ହୋଇଥିଲା। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଆଜି ସୁଦ୍ଧା 11ଟି ଜିଲ୍ଲାରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଗତକାଲି 9ଟି ଜିଲ୍ଲାରେ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଥିଲା। ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ସମସ୍ତ ବିଦ୍ୟାଳୟକୁ ଆସନ୍ତା 4 ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁବାଟିକାଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ପାଇଁ ଏହି ନିୟମ ଲାଗୁ ହେବ। ତେବେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ଏହି ସମୟ ମଧ୍ୟରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଆସନ୍ତାକାଲିଠାରୁ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକର ସମୟରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠାରୁ ସ୍କୁଲ୍ 6:30ରୁ ଆରମ୍ଭ ହୋଇ 9:30 ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ସମ୍ବାଦ ପୁଣି ଥରେ, ପୂର୍ବ ଭାରତରେ ଓଡ଼ିଶା ଆତ୍ମନିର୍ଭର ଭାରତର କେନ୍ଦ୍ରସ୍ଥଳୀ ପାଲଟିବ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଇମ୍ଫୋ ଭ୍ୟାଲି 2ଠାରେ ଭାରତର ପ୍ରଥମ ଅତ୍ୟାଧୁନିକ 3D ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ପ୍ରକଳ୍ପର କଲେ ଶିଳାନ୍ୟାସ। ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଆଇଟି ହବ୍ ଭାବେ ବିକଶିତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା। ଭୁବନେଶ୍ୱର ରେଳ ଷ୍ଟେସନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା। ଯକୃତର ଉପଯୁକ୍ତ ଯତ୍ନ ଓ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯକୃତ ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 11 ଜିଲ୍ଲାରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।